ఆకాశవాణి సంవాద పొడుచుంది చందన్ ఘోష్ ముఖ్య సంవాదం. ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି ରୁଷ ସହିତ ତାଙ୍କ ଦେଶର ଚାଲିଥିବା ଯୁଦ୍ଧ ସମାପ୍ତ କରିବା ଦିଗରେ ବିଶ୍ୱସ୍ତରୀୟ କୂଟନୈତିକ ପ୍ରଚେଷ୍ଟାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାୟପୁରଠାରେ ନକ୍ସଲ ବିରୋଧୀ ଅପରେସନ୍ ବୈଠକରେ ଅଧ୍ୟକ୍ଷତା କରିବେ. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୱାଶିଂଟନ୍ଠାରେ ତାଙ୍କର ଆମେରିକା ପ୍ରତିପକ୍ଷ ଲୟଡ୍ ଅଷ୍ଟିନ୍ଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏବଂ ଡୁରାଣ୍ଟ କପ୍ 2024ର ସେମିଫାଇନାଲ୍ରେ ପ୍ରବେଶ କଲେ ବେଙ୍ଗାଲୁରୁ ଏଫ୍ସି ଏବଂ ମୋହନ ବାଗାନ୍. ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି ରୁଷ ସହିତ ତାଙ୍କ ଦେଶର ଚାଲିଥିବା ଯୁଦ୍ଧ ସମାପ୍ତ କରିବା ଦିଗରେ ବିଶ୍ୱସ୍ତରୀୟ କୂଟନୈତିକ ପ୍ରଚେଷ୍ଟାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଥର ଲାଗି ୟୁକ୍ରେନ୍ ଗସ୍ତ ଅବସରରେ କିଭ୍ଠାରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ଆଲୋଚନା ପରେ ଶ୍ରୀ ଜେଲେନ୍ସ୍କି ଏହି ପ୍ରତିକ୍ରିୟା ଦେଇଛନ୍ତି. ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ଭାରତ ଆସିବା ଲାଗି ନିମନ୍ତ୍ରଣ କରିଛନ୍ତି. ଏହି ନିମନ୍ତ୍ରଣ ରକ୍ଷା କରି ଭାରତ ଆସିବା ଲାଗି ୟୁକ୍ରେନ୍ ରାଷ୍ଟ୍ରପତି ସମ୍ମତି ପ୍ରଦାନ କରିଛନ୍ତି. ଦ୍ୱିପକ୍ଷୀୟ ବୈଠକ ପରେ କିଭ୍ଠାରେ ଥିବା ଭାରତୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍ବୋଧନ ଦେଇ ୟୁକ୍ରେନ୍ ରାଷ୍ଟ୍ରପତି ନିଜର ଭାରତ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି. ଏହି ଦ୍ୱିପକ୍ଷୀୟ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଅଯଥା ସମୟ ନଷ୍ଟ ନ କରି ୟୁକ୍ରେନ୍ ଓ ରୁଷ ନିଜ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ଦିଗରେ ଆପୋଷ ଆଲୋଚନା କରିବା ନିହାତି ଆବଶ୍ୟକ. 2022 ଫେବୃୟାରୀ ମାସରୁ ଦୁଇ ଦେଶ ମଧ୍ୟରେ ଏହି ଦ୍ୱନ୍ଦ୍ୱ ଆରମ୍ଭ ହେବା ଦିନଠାରୁ ଭାରତ ଶାନ୍ତି ବଜାୟ ରଖିବା ସପକ୍ଷରେ ନିଜର ସ୍ଥିତି ଜାହିର କରି ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି. ସେ କହିଛନ୍ତି ଭାରତ ସର୍ବଦା ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ସମର୍ଥନ ଦେଇଆସୁଛି. ସମ୍ପ୍ରତି ତାଙ୍କର ରୁଷ ଗସ୍ତ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି ପ୍ରତ୍ୟେକ ସମସ୍ୟାର ସମାଧାନ ଯୁଦ୍ଧ କ୍ଷେତ୍ରରେ ନୁହେଁ ବରଂ ଆଲୋଚନା ତଥା କୂଟନୈତିକ ସ୍ତରରେ ସମ୍ଭବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ଅବଗତ କରାଇବା ସମ୍ପର୍କରେ କହିଛନ୍ତି. ରୁଷ ଓ ୟୁକ୍ରେନ୍ ଯୁଦ୍ଧର ପ୍ରାରମ୍ଭିକ ସମୟରେ ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟାରେ ଶ୍ରୀ ଜେଲେନ୍ସ୍କି ସହାୟତା କରିଥିବାରୁ ଶ୍ରୀ ମୋଦି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି. ଭବିଷ୍ୟତରେ ୟୁକ୍ରେନ୍କୁ ସମସ୍ତ ପ୍ରକାର ମାନବୀୟ ସହାୟତା ଯୋଗାଇଦେବା ଲାଗି ଭାରତ ପ୍ରସ୍ତୁତ ବୋଲି ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି. ଏହି ଦ୍ୱିପକ୍ଷୀୟ ବୈଠକରେ ଉଭୟ ନେତା ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି. ଏହି ଅବସରରେ ଦୁଇ ଦେଶ ମଧ୍ୟରେ 4ଟି ରାଜିନାମା ସ୍ୱାକ୍ଷରିତ ହୋଇଛି. ଏହିସବୁ ରାଜିନାମାଗୁଡ଼ିକ କୃଷି ଓ ଖାଦ୍ୟ ଉଦ୍ୟୋଗ, ମେଡିକାଲ୍ ଉତ୍ପାଦ ନିୟନ୍ତ୍ରଣ କ୍ଷେତ୍ର, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଲାଗି ଭାରତୀୟ ଅନୁଦାନ ସହାୟତା ଏବଂ ଆଗାମୀ 4 ବର୍ଷ ଲାଗି ସାଂସ୍କୃତିକ ସହଯୋଗ କାର୍ଯ୍ୟକ୍ରମ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବ। ଗ୍ଲୋବାଲ୍ ସାଉଥ୍ ଦେଶଗୁଡ଼ିକ ସମେତ ଭାରତ ଦ୍ୱିତୀୟ ୟୁକ୍ରେନ୍ ଶାନ୍ତି ସମ୍ମିଳନୀ ଆୟୋଜନ କରିବାକୁ ରାଷ୍ଟ୍ରପତି ଜେଲେନ୍ସ୍କି ଶ୍ରୀ ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି। ଗତ ଜୁନ୍ ମାସରେ ସ୍ୱିଜରଲ୍ୟାଣ୍ଡର ଲୁସେନ୍ଠାରେ ଆୟୋଜିତ ପ୍ରଥମ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିବା ପ୍ରାୟ ସମସ୍ତ ଆନ୍ତର୍ଜାତିକ ପ୍ରତିନିଧି ୟୁକ୍ରେନ୍ରେ ଶାନ୍ତି ଫେରାଇ ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ। ୟୁକ୍ରେନ୍ ଓ ରୁଷ ଦ୍ୱନ୍ଦ୍ୱ ଦୂର କରିବା ସହିତ ଶାନ୍ତି ଫେରାଇ ଆଣିବା ଦିଗରେ ଏଥିରେ ସମସ୍ତ ପ୍ରତିପକ୍ଷଙ୍କ ସହିତ ଭାରତ ଆଲୋଚନା କରିବ ବୋଲି ଏହି ସମ୍ମିଳନୀରେ ପ୍ରତିଶ୍ରତି ଦେଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ରୁଷ ଗସ୍ତ ଅବସରରେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହିତ ସାକ୍ଷାତ ଆଲୋଚନାର ପ୍ରାୟ 6 ସପ୍ତାହ ପରେ ସେ ପ୍ରାୟ 9 ଘଣ୍ଟା ଲାଗି ୟୁକ୍ରେନ୍ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁକ୍ରେନ୍ ଗସ୍ତ ଦ୍ୱାରା ରୁଷ ସହ ସେହି ଦେଶରେ ଚାଲିଥିବା ଦ୍ୱନ୍ଦ୍ୱର ଏକ ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଆଶା ପ୍ରକାଶ କରିଛି। ଆମେରିକାର ଜାତୀୟ ସୁରକ୍ଷା ଓ ଯୋଗାଯୋଗ ପରାମର୍ଶଦାତା ଜନ୍ କିର୍ବି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ଏକ ସଶକ୍ତ ଭାଗିଦାରୀ ହୋଇ ରହିଆସିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର କିବ୍ ଗସ୍ତ ଅବସରରେ ରାଷ୍ଟ୍ରପତି ଶ୍ରୀ ଜେଲେନ୍ସ୍କିଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏହି ଦ୍ୱନ୍ଦ୍ୱକୁ ଦୂର କରିବା ଦିଗରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଛତିଶଗଡ଼ର ରାୟପୁରଠାରେ ନକ୍ସଲ ବିରୋଧୀ ଅପରେସନ୍ ସମ୍ପର୍କିତ କେତେକ ବୈଠକରେ ଅଧ୍ୟକ୍ଷତା କରିବେ। ଏଥିଲାଗି ଏକ ତିନିଦିନିଆ ଗସ୍ତରେ ଗତ ରାତିରେ ସେ ରାୟପୁରଠାରେ ପହଞ୍ଚିଛନ୍ତି। ଆଜି ସକାଳେ ଶ୍ରୀ ଶାହା ରାୟପୁର ଜିଲ୍ଲାର ଚମ୍ପାରନ୍ସ୍ଥିତ ମହାପ୍ରଭୁ ବଲ୍ଲଭାଚାର୍ଯ୍ୟଙ୍କ ଆଶ୍ରମ ପରିଦର୍ଶନ କରିବେ। ପରେ ଛତିଶଗଡ଼ ଏବଂ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ତଃରାଜ୍ୟ ସମନ୍ୱୟକୁ ସଶକ୍ତ କରିବା ଲାଗି ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହିତ ଏକ ବୈଠକ କରିବେ। ଏହାପରେ ଶ୍ରୀ ଶାହା ଛତିଶଗଡ଼ର ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳଗୁଡ଼ିକର ନିରାପତ୍ତା ତଥା ବିକାଶ ଲାଗି ଉଦ୍ଦିଷ୍ଟ ଅନ୍ୟ ଏକ ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ଗତବର୍ଷ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ନକ୍ସଲ ବିରୋଧୀ ଅପରେସନକୁ ଜୋରଦାର କରାଯାଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ 142 ନକ୍ସଲବାଦୀ ସୁରକ୍ଷାକର୍ମୀଙ୍କ ଦ୍ୱାରା ନିହତ ହୋଇଥିବା ଜଣାଯାଇଛି। ଆସନ୍ତାକାଲି ଶ୍ରୀ ଶାହା ରାୟପୁରଠାରେ ମାଦକଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ଏକ କାର୍ଯ୍ୟାଳୟ ଉଦ୍ଘାଟନ କରିବା ସହିତ ଏ ସମ୍ପର୍କିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ପରେ ଶ୍ରୀ ଶାହା ଛତିଶଗଡ଼ଠାରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲାଗି ଅନ୍ୟ ଏକ ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ଗସ୍ତ ଅବସରରେ ଗତକାଲି ରାତିରେ ୱାଶିଂଟନ୍ ଡିସିସ୍ଥିତ ପେଣ୍ଟାଗନ୍ଠାରେ ତାଙ୍କର ପ୍ରତିପକ୍ଷ ଲୟଡ୍ ଅଷ୍ଟିନ୍ଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟ ନେତା ପ୍ରତିରକ୍ଷା ଓ ଶିଳ୍ପ କ୍ଷେତ୍ରରେ ସହଯୋଗିତା ଏବଂ ଆଞ୍ଚଳିକ ନିରାପତ୍ତା ସମେତ ବିଭିନ୍ନ ଆନ୍ତର୍ଜାତିକ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଗତବର୍ଷ କାର୍ଯ୍ୟକାରୀ କରାଯାଇଥିବା ଭାରତ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିରକ୍ଷା ଶିଳ୍ପ ସହଯୋଗ ରୋଡ୍ମ୍ୟାପ୍ ଦ୍ୱାରା ଚିହ୍ନିତ ବିଭିନ୍ନ କ୍ଷେତ୍ରରେ ମିଳିତ ବିକାଶ ଏବଂ ମିଳିତ ଉତ୍ପାଦନ କରିବାର ସୁଯୋଗ ଭାରତରେ ଉପଲବ୍ଧ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ନିରାପତ୍ତା ସମ୍ପର୍କିତ ସାମଗ୍ରୀ ଯୋଗାଣ ଚୁକ୍ତି ସମ୍ପନ୍ନ ହୋଇଥିବାରୁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତ ଗୁରୁବାର ଦିନ ୱାଶିଂଟନ୍ ଡିସିଠାରେ ଏହି ରାଜିନାମା ସ୍ୱାକ୍ଷରିତ ହେବା ଅବସରରେ ପ୍ରତିରକ୍ଷା ଶିଳ୍ପ ଜୈବ ବ୍ୟବସ୍ଥାକୁ ପ୍ରୋହାହନ ଦେବା ଲାଗି ଉଭୟ ଦେଶ ମିଳିତ ଭାବେ ପ୍ରଚେଷ୍ଟା କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ବିଶ୍ୱର ବିକଶିତ ଦେଶଗୁଡ଼ିକ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଏବଂ ଉଚ୍ଚ ମୁଦ୍ରାସ୍କୀତି ହାର ସମ୍ମୁଖୀନ ହେଉଥିବାବେଳେ ଭାରତ ଏ କ୍ଷେତ୍ରରେ ଯଥେଷ୍ଟ ଉନ୍ନତ ସ୍ଥାନରେ ରହିଛି। ଗତକାଲି ମୁମ୍ବାଇଠାରେ ପଶ୍ଚିମାଞ୍ଚଳ ଭାରତ ଆଞ୍ଚଳିକ ପରିଷଦର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପ୍ରତିଷ୍ଠାନର 38ତମ ଆଞ୍ଚଳିକ ସମ୍ମିଳନୀ ଅବସରରେ ବିକଶିତ ଭାରତ 2047ର ରୋଡ୍ମ୍ୟାପ୍ ସମ୍ପର୍କିତ କର୍ମଶାଳାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ରିପୋର୍ଟ ଅନୁଯାୟୀ ଭାରତର ଅଭିବୃଦ୍ଧି ହାର ବର୍ତ୍ତମାନ 7% ରହିଛି। ଆଗାମୀ ଦିନରେ ଏହା 2 ବିଶିଷ୍ଟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରେ ଯୁଦ୍ଧ ଜାରି ରହିବା ସତ୍ତ୍ୱେ ଭାରତର ଅର୍ଥବ୍ୟବସ୍ଥା ଏବଂ ରପ୍ତାନୀ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଆମଦାନୀ ହାର ମଧ୍ୟ ବୃଦ୍ଧି ପାଇଛି। ଏହି ସ୍ଥିତି ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ପୁଞ୍ଜିନିବେଶ ପ୍ରକ୍ରିୟାକୁ ପ୍ରୋହାହନ ଦେଉଛି ବୋଲି ଶ୍ରୀ ଗୋଏଲ ମତବ୍ୟକ୍ତ କରିଛନ୍ତି। ଜାମ୍ମୁ କାଶ୍ମୀର ବିଧାନସଭାର 24 ଆସନ ଲାଗି ଆସନ୍ତା ମାସ 18 ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ 5,66,000 ଯୁବ ଭୋଟରଙ୍କ ସମେତ ମୋଟ 23,27,000 ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ କାଶ୍ମୀର ଡିଭିଜନର ଅନନ୍ତନାଗ, ପୁଲୱାମା, ସୋପିଆନ୍ ଓ କୁଲଗାଓଁ ଜିଲ୍ଲା ସମେତ ଜାମ୍ମୁ ଡିଭିଜନର ଡୋଡା, ରାମବନ୍ ଏବଂ କିସ୍ତୱାର ଜିଲ୍ଲାରେ ମତଦାନ କରାଯିବ। କାଶ୍ମୀର ଡିଭିଜନରେ 16 ଏବଂ ଜାମ୍ମୁ ଡିଭିଜନରେ 8 ବିଧାନସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ପ୍ରବାସୀ କାଶ୍ମୀରବାସୀ ଯେଭଳି ସୁବିଧାରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ ସେଥିଲାଗି ଭାରତର ନିର୍ବାଚନ ଆୟୋଗ ଜାମ୍ମୁ, ଉଦ୍ଧମପୁର ଓ ଦିଲ୍ଲୀରେ 24 ସ୍ୱତନ୍ତ୍ର ମତଦାନ କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପଭି ନେଇଛନ୍ତି। ସେଥିମଧ୍ୟରୁ ଜାମ୍ମୁରେ 19, ଉଦ୍ଧମପୁରରେ 1 ଓ ଦିଲ୍ଲୀରେ 4 ମତଦାନ କେନ୍ଦ୍ର ରହିଛି। ଏହିସବୁ ସ୍ଥାନରେ ଥିବା ବିଭିନ୍ନ ରିଲିଫ୍ କ୍ୟାମ୍ପରେ ରହୁଥିବା ପ୍ରବାସୀ କାଶ୍ମୀରବାସୀମାନେ ଏହି କେନ୍ଦ୍ରରେ ମତଦାନ କରିପାରିବେ। ଜାମ୍ମୁ କାଶ୍ମୀର 90 ଆସନ ଲାଗି 3 ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟଗୁଡ଼ିକ ହେଲା ଆସନ୍ତା ମାସ 18, 25 ଏବଂ ଅକ୍ଟୋବର 1। ବେଙ୍ଗାଲୁରୁ ଏଫ୍ସି ଡୁରାଣ୍ଡ କପ୍ 2024 ସେମିଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନଠାରେ ଅନୁଷ୍ଠିତ 4th କ୍ୱାର୍ଟର ଫାଇନାଲ୍ରେ ବେଙ୍ଗାଲୁରୁ କେରଳ ବ୍ଲାଷ୍ଟରକୁ 1-0 ଗୋଲ୍ରେ ପରାସ୍ତ କରିଛି। ବେଙ୍ଗାଲୁରୁ ପକ୍ଷରୁ ଜର୍ଜ ପେରାରା ଡିଆଜ୍ ଏହି ଏକମାତ୍ର ଗୋଲ୍ଟି ସ୍କୋର କରିଥିଲେ। ଅନ୍ୟପକ୍ଷରେ ଗତବର୍ଷର ଚାମ୍ପିୟନ୍ ମୋହନ ବାଗାନ ଗତକାଲି ଅନୁଷ୍ଠିତ 3rd କ୍ୱାର୍ଟର ଫାଇନାଲ୍ରେ ପଞ୍ଜାବ ଏଫ୍ସି ସଡନ୍ ଡେଥ୍ ପେନାଲ୍ଟି ମାଧ୍ୟମରେ 6-5 ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ଆସନ୍ତା ସୋମବାର ଦିନ ଶିଲଂଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ୍ରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ଏବଂ ଶିଲଂ ଲାଜଙ୍ଗ ଏଫ୍ସି ମଧ୍ୟରେ ମୁକାବିଲା ହେବ। ସେହିଭଳି ଆସନ୍ତା ମଙ୍ଗଳବାର ଦିନ କୋଲକାତାଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ରେ ମୋହନ ବାଗାନ ସୁପର ଜାଏଣ୍ଟ ବେଙ୍ଗାଲୁରୁ ଏଫ୍ସିକୁ ଭେଟିବ। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି ରୁଷ ସହିତ ତାଙ୍କ ଦେଶର ଚାଲିଥିବା ଯୁଦ୍ଧ ସମାପ୍ତ କରିବା ଦିଗରେ ବିଶ୍ୱସ୍ତରୀୟ କୂଟନୈତିକ ପ୍ରଚେଷ୍ଟାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାୟପୁରଠାରେ ନକ୍ସଲ ବିରୋଧୀ ଅପରେସନ ବୈଠକରେ ଅଧ୍ୟକ୍ଷତା କରିବେ ଏବଂ ଡୁରାଣ୍ଟ କପ୍ 2024ର ସେମିଫାଇନାଲରେ ପ୍ରବେଶ କଲେ ବେଙ୍ଗାଲୁରୁ ଏଫ୍ସି ଏବଂ ମୋହନ ବାଗାନ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ରେ ଲଗ୍ଇନ୍ କରିପାରିବେ।